ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ଯୁଗ୍ମ ସମ୍ମିଳନୀରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ. ଦେଶରେ ଏଟିଏମ୍ କାରବାର ନେଇ ନୂତନ ନିୟମ ଲାଗୁ କଲା ଆର୍ବିଆଇ. ଦକ୍ଷିଣ ଇରାନ୍ର ସାହିବ ରାଜାଇ ବିମାନ ବନ୍ଦରରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 70କୁ ବୃଦ୍ଧି. ଚଳିତ ବର୍ଷ ଚାରିଧାମ ଯାତ୍ରା ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ. ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ଯୁଗ୍ମ ସମ୍ମିଳନୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ. ୱାଧୱାନୀ ଫାଉଣ୍ଡେସନ ଏବଂ ସରକାରୀ ଅନୁଷ୍ଠାନ ମିଳିତ ସହଯୋଗରେ 1,400 କୋଟି ଟଙ୍କା ବ୍ୟୟ ଅଟକଳରେ ଗବେଷଣା ଏବଂ ଉଦ୍ଭାବନ କ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି. ଦେଶରେ ଉଦ୍ଭାବନ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ସହ ଘରୋଇ ପୁଞ୍ଜିନିବେଶକୁ ପ୍ରୋହାହନ ପ୍ରଦାନ କରିବା ଏବଂ ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଅଭିନବ ପ୍ରୟାସ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ. ଆତ୍ମନିର୍ଭରଶୀଳତା ଏବଂ ନବସୃଜନ ନେତୃତ୍ୱାଧୀନ ଆଧୁନିକ ଭାରତ ପରିକଳ୍ପନାକୁ ନେଇ ଏହି ସମ୍ମିଳନୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି. ଏ ସମ୍ପର୍କରେ ଅଧିକ ତଥ୍ୟ ଦେଇ ଆମ ସମ୍ବାଦଦାତା କହିଛନ୍ତି,
इस सम्मेलन का उद्देश्य देश के नवाचार तंत्र में बड़े पैमाने पर निजी निवेश को बढ़ावा देना, शिक्षा उद्योग सरकार के बीच साझेदारी को मजबूत करना और विकसित भारत के लक्ष्य को हासिल करने के लिए नवाचार को गति प्रदान करना है। प्रधानमंत्री के आत्मनिर्भर और नवाचार आधारित भारत के दृष्टिकोण के अनुरूप सम्मेलन के दौरान विभिन्न प्रमुख परियोजनाओं की शुरुआत की जाएगी। सम्मेलन में सरकारी अधिकारियों, शीर्ष उद्योग और शैक्षणिक नेताओं की भागीदारी वाली उच्च स्तरीय गोलमेज बैठकें और पैनल चर्चाएं भी की जाएंगी। भूपेंद्र के साथ सकलैन अख्तर, आकाशवाणी समाचार, दिल्ली।
ଉତ୍ତମ ପ୍ରଶିକ୍ଷଣ ଏବଂ ସଚେତନତା ମାଧ୍ୟମରେ କୃଷିକ୍ଷେତ୍ର ଅଧିକ ଆତ୍ମନିର୍ଭରଶୀଳ ଓ ସଶକ୍ତ ହୋଇପାରିବ ବୋଲି କୃଷି କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଦେଶର ସମସ୍ତ 731 କୃଷି ବିଜ୍ଞାନ କେନ୍ଦ୍ରକୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ଚୌହାନ ଏହା କହିଛନ୍ତି। ସେ କହିଛନ୍ତି, କୃଷି ଏକ ବିଶାଳ କ୍ଷେତ୍ର, ଏଥିରେ 45% ଜନସଂଖ୍ୟା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜଡ଼ିତ ହୋଇଥାନ୍ତି। ଦେଶର ଜିଡିପିର ପ୍ରାୟ 18% କୃଷିକ୍ଷେତ୍ରରୁ ଆସିଥାଏ। ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ କୃଷକ ସଚେତନତାକୁ ସଂଯୋଗ କରି ନୂତନ ପଦକ୍ଷେପ ଗ୍ରହଣ କରିବାକୁ ସେ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ମାଟିର ଗୁଣବତ୍ତା ବଜାୟ ରଖିବା ପାଇଁ ସାରର ସନ୍ତୁଳିତ ବ୍ୟବହାର ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀସ୍ଥିତ କୃଷି ଭବନରେ କୃଷିକ୍ଷେତ୍ରର ଅଗ୍ରଗତି ନେଇ ମନ୍ତ୍ରୀ ଶ୍ରୀ ଚୌହାନ ସାପ୍ତାହିକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ନାଫେଡ୍ ଏବଂ ଜାତୀୟ ଉଦ୍ୟାନ କୃଷି ବୋର୍ଡର ଅଧିକାରୀଙ୍କ ସହ ଏହି ଅବସରରେ ସେ ବିଭିନ୍ନ ପରିସ୍ଥିତି ନେଇ ମତ ବିନିମୟ କରିଥିଲେ। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପିୟୁଷ ଗୋଏଲ ଗତକାଲି ଲଣ୍ଡନଠାରେ ବ୍ରିଟେନ୍ର ବ୍ୟବସାୟ ଓ ବାଣିଜ୍ୟ ସଚିବ ଜୋନାଥନ୍ ରୋନାଲ୍ଡସ୍ଙ୍କ ସହ ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା କରିଛନ୍ତି। ପୁଞ୍ଜିନିବେଶ ସମ୍ପର୍କ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଶ୍ରୀ ଗୋଏଲ ଦୁଇଦିନିଆ ଲଣ୍ଡନ ଗସ୍ତରେ ଯାଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତ ଓ ବ୍ରିଟେନ୍ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ପୁନଃ ଆରମ୍ଭ ହୋଇଛି। ଚୁକ୍ତିକୁ ଆଗକୁ ବଢ଼ାଇବା ପାଇଁ ଉଭୟ ପକ୍ଷ ପ୍ରତିଶ୍ରତିବଦ୍ଧ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଫେବୃୟାରୀ ମାସରେ ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଆରମ୍ଭ ହୋଇଥିବା ସମ୍ପର୍କରେ ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ସୂଚନା ପ୍ରଦାନ କରିଥିଲା। ମନ୍ତ୍ରୀ ଶ୍ରୀ ଗୋଏଲ କହିଥିଲେ, ପାରସ୍କରିକ ଅଭିବୃଦ୍ଧି ଏବଂ ଦ୍ୱିପାକ୍ଷିକ ପରିପୂରକ ଅର୍ଥନୀତିର ଶକ୍ତି ଆଧାରିତ ଏକ ସନ୍ତୁଳିତ ଲାଭଦାୟକ ଚୁକ୍ତି ନେଇ ଉଭୟ ପକ୍ଷ ସହମତି ପ୍ରଦାନ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ସାରା ଦେଶରେ ଏଟିଏମ୍ କାରବାର ନେଇ ନୂତନ ନିୟମ ଲାଗୁ କରିଛି। ଏହା ଅନୁସାରେ ଆସନ୍ତା ପହିଲାରୁ ନିର୍ଦ୍ଧାରିତ ସୀମାରୁ ଅଧିକ ଥର ଟଙ୍କା ଉଠାଣ କଲେ ଉପଭୋକ୍ତାଙ୍କୁ ଅଧିକ ଶୁଳ୍କ ଦେବାକୁ ପଡ଼ିବ। ମେଟ୍ରୋ ସହରଗୁଡ଼ିକରେ ଉପଭୋକ୍ତାମାନେ ନିଜ ବ୍ୟାଙ୍କ ଏଟିଏମ୍ରୁ ପ୍ରତିମାସରେ ସର୍ବାଧିକ 5 ଥର ଏବଂ ଅନ୍ୟ ବ୍ୟାଙ୍କ ଏଟିଏମ୍ରୁ 3 ଥର ନିଃଶୁଳ୍କ ସେବାର ଲାଭ ନେଇପାରିବେ। ସେହିପରି ଅଣ ମେଟ୍ରୋ ସହରଗୁଡ଼ିକରେ ନିଜ ବ୍ୟାଙ୍କ ଏଟିଏମ୍ରୁ 5 ଥର ଏବଂ ଅନ୍ୟ ବ୍ୟାଙ୍କ ଏଟିଏମ୍ରୁ ମଧ୍ୟ 5 ଥର ନିଃଶୁଳ୍କ କାରବାର କରିପାରିବେ। ମାସିକ ଟଙ୍କା ଉଠାଣ ସୀମା ଅତିକ୍ରମ କରିବା ପରେ ପ୍ରତି କାରବାରରେ ଗ୍ରାହକଙ୍କୁ 23 ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଦେବାକୁ ପଡ଼ିବ ବୋଲି ସୂଚନା ମିଳିଛି। ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ଅଧୀନରେ ନୂଆଦିଲ୍ଲୀଠାରେ ଆଜି ଏକ କର୍ମଶାଳାର ଆୟୋଜନ କରାଯାଇଛି। ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ସୁଯୋଗର ନୂତନ ମାର୍ଗ ବାହାର କରିବା ଲକ୍ଷ୍ୟ ନେଇ ଅଟଳ ଅକ୍ଷୟ ଉର୍ଜା ଭବନରେ ଏହି କର୍ମଶାଳାର ଆୟୋଜନ କରାଯାଇଛି। ସ୍ଥାୟୀ ସବୁଜ ଅର୍ଥନୀତି ପାଇଁ ଏମ୍ଏସ୍ଏମ୍ଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଏଥିରେ ମତ ବିନିମୟ ହେବ। ଉତ୍ପାଦନ ଏବଂ ଉପକରଣ ବିକାଶ ଦିଗରେ ବୈଷୟିକ ସହଯୋଗ, ସବୁଜ ଉଦ୍ଯାନ ଯୋଗାଣ ଶୃଙ୍ଖଳା ଏବଂ ମୂଲ୍ୟ ଶୃଙ୍ଖଳାରେ ପୁଞ୍ଜିନିବେଶକୁ ପ୍ରୋହାହନ ପ୍ରଦାନ ଲକ୍ଷ୍ୟ ନେଇ ଏହି କର୍ମଶାଳାରେ ଆଲୋଚନା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଇରାନ୍ର ସାହିର ରାଜାଇ ବନ୍ଦର ନିକଟରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 70କୁ ବୃଦ୍ଧି ପାଇଛି। 1200ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇରାନ୍ର ଗଣମାଧ୍ୟମ ଏହି ସୂଚନା ପ୍ରଦାନ କରିଛି। ଆଞ୍ଚଳିକ ଗଭର୍ଣ୍ଣର ମହମ୍ମଦ ଆସୌରି ତାଜିଆନ୍ କହିଛନ୍ତି ନିଆଁକୁ ନିୟନ୍ତ୍ରଣ କରାଯାଇଛି ଏବଂ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ଇରାନ୍ର ଆଭ୍ୟନ୍ତରୀଣ ମନ୍ତ୍ରୀ ଏସ୍କନ୍ଦର ମାମୁନି କହିଛନ୍ତି ଏହି ବିସ୍ଫୋରଣ ପଛରେ କେତେକ ଅବହେଳାକୁ ଅନ୍ୟତମ କାରଣ ଭାବେ ଚିହ୍ନଟ କରାଯାଇଛି। ଘଟଣାର ପ୍ରକୃତ କାରଣ ଜାଣିବା ଲାଗି ଚାଲିଥିବା ତଦନ୍ତ ସମ୍ପର୍କରେ ସେ ସରକାରୀ ଆଇଆର୍ଆଇବି ଟିଭିକୁ ସାକ୍ଷାତକାର ଦେବା ଅବସରରେ ସୂଚନା ଦେଇଛନ୍ତି। ସ୍ୱର୍ଗତ ପୋପ୍ ଫ୍ରାନ୍ସିସ୍କ ଉତ୍ତରାଧିକାରୀ ଚୟନ ପାଇଁ ଆସନ୍ତା ମାସ 7 ତାରିଖରେ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହେବ ବୋଲି ଭାଟିକାନ୍ ସିଟି ପକ୍ଷରୁ ଘୋଷଣା କରାଯାଇଛି। ପୋପ୍ ଫ୍ରାନ୍ସିସ୍କ ପରଲୋକ ପରେ ବର୍ତ୍ତମାନ ପରିଚାଳନା କରୁଥିବା କାର୍ଡିନାଲ୍ଙ୍କ ମଣ୍ଡଳୀ ବୈଠକରେ ଏହି ନିଷ୍ପଭି ଗ୍ରହଣ କରାଯାଇଛି। ଏଥିପାଇଁ ସିଷ୍ଟିନ୍ ଚାପେଲ୍ଠାରେ ପରମ୍ପରା ଅନୁଯାୟୀ ମତଗ୍ରହଣ କରାଯିବ। ବିଶ୍ୱର 225 ଜଣ କାର୍ଡିନାଲ୍ଙ୍କ ମଧ୍ୟରୁ 80 ବର୍ଷରୁ କମ୍ ବୟସ୍କ 135 ଜଣଙ୍କ ମଧ୍ୟରୁ ପରବର୍ତ୍ତୀ ପୋପ୍କୁ ମନୋନୀତ କରାଯିବ ବୋଲି ସୂଚନା ମିଳିଛି। ଚଳିତ ବର୍ଷର ଚାରିଧାମ ଯାତ୍ରା ଆସନ୍ତାକାଲିଠାରୁ ଆରମ୍ଭ ହୋଇଛି। ଏହାର ପ୍ରସ୍ତୁତି ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଗତକାଲି ରାଜ୍ୟର ବିଭିନ୍ନ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଧାମି କହିଛନ୍ତି ଆସନ୍ତା 2 ତାରିଖରେ ଶ୍ରଦ୍ଧାଳୁ କେଦାରନାଥ ଧାମକୁ ଦର୍ଶନ ପାଇଁ ଯାଇପାରିବେ। ଏଥିପାଇଁ ଗତକାଲିଠାରୁ ପଞ୍ଜିକରଣ ଆରମ୍ଭ ହୋଇସାରିଛି। ଦିବ୍ୟାଙ୍ଗ, ବରିଷ୍ଠ ଏବଂ ବିଦେଶୀ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯାଇଛି। ଏପରିକି 20 ନିଃଶୁଳ୍କ ରେଜିଷ୍ଟ୍ରେସନ୍ କାଉଣ୍ଟର ମଧ୍ୟ କାର୍ଯ୍ୟକାରୀ କରାଯାଇଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରଦ୍ଧାଳୁ ଏହି ଚାରିଧାମ ଗସ୍ତ ଅବସରରେ ଯମୁନେତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ସ୍ଥଳକୁ ପରିଦର୍ଶନରେ ଯାଇପାରିବେ। ଦେଶର ଶିଳ୍ପ ଉତ୍ପାଦ ଅଭିବୃଦ୍ଧି ଗତମାସରେ 3% ବୃଦ୍ଧି ପାଇଛି। ଶିଳ୍ପ ଉତ୍ପାଦନ ସୂଚକାଙ୍କ ଆଇଆଇପି ଦ୍ୱାରା ଏହି ତଥ୍ୟ ଘୋଷଣା କରାଯାଇଛି। ଫେବୃୟାରୀ ମାସରେ ଅଭିବୃଦ୍ଧି ହାର 2.7% ରହିଥିଲା। ଆଇଆଇପି ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ବିଦ୍ୟୁତ୍ ଉତ୍ପାଦନ 6.3%, ଶିଳ୍ପ ଉତ୍ପାଦନ 3% ଏବଂ ଖଣି କାର୍ଯ୍ୟକଳାପ ଫେବୃୟାରୀ ମାସ ତୁଳନାରେ ମାର୍ଚ୍ଚରେ 0.4% ବୃଦ୍ଧି ପାଇଛି। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ଗତକାଲି ପ୍ରକାଶ ପାଇଛି। ଦେଶବ୍ୟାପୀ ଡାକଘର ମାଧ୍ୟମରେ ସୁଲଭ ମୂଲ୍ୟରେ ବହି ଏବଂ ଅଧ୍ୟୟନ ସାମଗ୍ରୀ ଉପଲବ୍ଧ ହେବ। ନୂଆଦିଲ୍ଲୀରେ ଗତକାଲି ଗଣମାଧ୍ୟମକୁ ସମ୍ବୋଧନ କରି ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜ୍ଞାନ ପୋଷ୍ଟ ସେବା ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ସେବା ଅଧୀନରେ ପଢ଼ାଯାଉଥିବା ପୁସ୍ତକ ଏବଂ ଶିକ୍ଷା ସାମଗ୍ରୀକୁ ଭୂପୃଷ୍ଠ ମାଧ୍ୟମରେ ପରିବହନ କରାଯିବା ସହ ଶସ୍ତା ଦରରେ ଉପଲବ୍ଧ କରାଇବାର ଲକ୍ଷ୍ୟ ରଖାଯାଇଛି। ଆସନ୍ତା ମାସ 1ରୁ ଏହି ସେବାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଜ୍ଞାନପୋଷ୍ଟ ସେବା ଜରିଆରେ ଦେଶର ଡାକଘରଗୁଡ଼ିକ ଜନସେବା ପ୍ରତି ନିଜର ସ୍ଥାୟୀ ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛନ୍ତି। ଶିକ୍ଷା ସମ୍ଭଳକୁ ଅଧିକ ସୁଲଭ ଏବଂ ସୁବ୍ୟବସ୍ଥିତ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ଚିତ୍ତାକର୍ଷକ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ଜୟପୁର ସବାଇ ମାନସିଂ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଗୁଜରାଟ ଟାଇଟନ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ଗୁଜରାଟକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଉପରେ ଗୁଜରାଟ ଟାଇଟନ୍ସ 4 ୱିକେଟ୍ ବିନିମୟରେ 209 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଶୁଭମନ ଗିଲ୍ ସର୍ବାଧିକ 84 ରନ୍ ଏବଂ ଜୋସ୍ ବଟଲର ଅପରାଜିତ 50 ରନ୍ ସଂଗ୍ରହ କରିଥିଲେ। 210 ରନ୍ର ବିଜୟ ଲକ୍ଷ୍ୟକୁ ରାଜସ୍ଥାନ 15 ଓଭର 5ଟି ବଲ୍ରେ 2 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ 38 ବଲ୍ରୁ 101 ରନ୍ର ପାଳି ଖେଳିଥିଲେ। ମାତ୍ର 14 ବର୍ଷ 32 ଦିନ ବୟସରେ ବୈଭବ ଏହି ଶତକ ହାସଲ କରି ଆଇପିଏଲ୍ କ୍ରିକେଟ୍ ଇତିହାସରେ ସର୍ବକନିଷ୍ଠ ଖେଳାଳିର ମାନ୍ୟତା ହାସଲ କରିଛନ୍ତି। ତାଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଦଳ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ଅପରାଜିତ 70 ରନ୍ ସଂଗ୍ରହ କରିଥିଲେ। ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଦିଲ୍ଲୀଠାରେ ସନ୍ଧ୍ୟା 7:30 ମୁକାବିଲା ହେବ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ଯୁଗ୍ମ ସମ୍ମିଳନୀରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ଦେଶରେ ଏଟିଏମ୍ କାରବାର ନେଇ ନୂତନ ନିୟମ ଲାଗୁ କଲା ଆର୍ବିଆଇ। ଦକ୍ଷିଣ ଇରାନ୍ର ସାହିବ୍ରାଜାଇ ବିମାନ ବନ୍ଦରରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 70କୁ ବୃଦ୍ଧି। ଚଳିତ ବର୍ଷ ଚାରିଧାମ ଯାତ୍ରା ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ। ସମ୍ବାଦ ଶେଷ ହେଲା।